ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 79ତମ ସ୍ୱାଧୀନତା ଦିବସ। ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀ ଲାଲକିଲ୍ଲାଠାରେ ଆସନ୍ତାକାଲି ଜାତୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ସାହସିକତା ଏବଂ ସେବା ପୁରସ୍କାର ପାଇଁ ଦେଶର 1090 ଜଣ ସୁରକ୍ଷା ଅଧିକାରୀ ମନୋନୀତ, ଓଡ଼ିଶାରୁ ଅଛନ୍ତି 22 ଜଣ। ଏବଂ ନୂଆ ଢାଞ୍ଚାରେ ମେଟ୍ରୋ ନିର୍ମାଣ ପାଇଁ ଗଠନ କରାଯିବ ବୈଷୟିକ କମିଟି, କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଦେଶ ଆସନ୍ତାକାଲି 79ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସମାଜର ବିଭିନ୍ନ ବର୍ଗର ପ୍ରାୟ 5,000 ସ୍ୱତନ୍ତ୍ର ଅତିଥିଙ୍କୁ ସମାରୋହରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି। 28 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 210 ଜଣ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ଯୋଗଦେବା ପାଇଁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗ୍ରାମ ପଞ୍ଚାୟତରେ ଉନ୍ନତ ଭିତ୍ତିଭୂମି ସେବା ଏବଂ ସାମୂହିକ ପଦକ୍ଷେପ ଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ଅତିଥିଙ୍କୁ ଆଜି ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବାର୍ତ୍ତା ରହିଛି ଆତ୍ମନିର୍ଭର ପଞ୍ଚାୟତ, ବିକଶିତ ଭାରତର ପରିଚୟ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ବୋଧନ କରିବେ। ସ୍ୱାଧୀନତା ଦିବସ ଅବସରରେ ଆସନ୍ତାକାଲି 1090 ଜଣ ସୁରକ୍ଷା ଅଧିକାରୀଙ୍କୁ ସ୍ୱତନ୍ତ୍ର ସାହସିକତା ଓ ସେବା ପୁରସ୍କାର ପ୍ରଦାନ କରାଯିବ। ପୁଲିସ୍ ଅଧିକାରୀ, ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ ଏବଂ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ କର୍ମଚାରୀଙ୍କୁ ଏହି ମେଡାଲ୍ ପ୍ରଦାନ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାହସିକତା ପାଇଁ 233 ଜଣଙ୍କୁ ପଦକ ପ୍ରଦାନ କରାଯିବାକୁ ଥିବାବେଳେ 99 ଜଣଙ୍କୁ ରାଷ୍ଟ୍ରପତିଙ୍କ ମେଡାଲ୍ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ନିମନ୍ତେ 758 ଜଣଙ୍କୁ ସେବା ମେଡାଲ୍ ପ୍ରଦାନ କରାଯିବ। ସେଥିମଧ୍ୟରେ ଓଡ଼ିଶାର 2 ଜଣଙ୍କୁ ରାଷ୍ଟ୍ରପତି ପଦକ, 9 ଜଣଙ୍କୁ ସାହସିକତା ପଦକ ପ୍ରଦାନ ପାଇଁ ମନୋନୀତ କରାଯାଇଛି। 11 ଜଣଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ। 1947 ମସିହା ଅଗଷ୍ଟ ମାସ 14 ତାରିଖ ଆଜିର ଦିବସରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 79ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦୁଃଖଦ ବିଭାଜନକୁ ମନେ ପକାଇ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଆଜିର ଦିନ ଆମର ଇତିହାସର ଦୁଃଖଦ ଅଧ୍ୟାୟ ଦ୍ୱାରା ସୃଷ୍ଟ ହୋଇଥିବା ବିପ୍ଳବ ଏବଂ ବେଦନାକୁ ସ୍କରଣ କରାଉଛି। ଦେଶର ଏକତା ଏବଂ ସମ୍ମିଳନୀର ବନ୍ଧନକୁ ଶକ୍ତିଶାଳୀ କରିବା ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିର ଦିନରେ ସମସ୍ତେ ଅମର ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଉଛନ୍ତି। ଆଜିର ଦିନ ଆମକୁ ଏକତା, ସହଯୋଗ ଏବଂ କରୁଣାକୁ ଜୀବନର ଆଧାର କରିବା ପାଇଁ ପ୍ରେରଣା ଦେଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜିର ଦିନରେ ସଂଘର୍ଷ ସମୟରେ ବଳିଦାନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟର ପରିଧାନ ଏବଂ ବୈଷୟିକ ବୟନଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ସରକାର ଆର୍ଥିକ ପ୍ରୋହାହନ ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମହିଳା ଶ୍ରମିକଙ୍କୁ 7,000 ଟଙ୍କା, ପୁରୁଷ ଶ୍ରମିକଙ୍କୁ ମାସିକ 6,000 ଟଙ୍କାର ଆର୍ଥିକ ପ୍ରୋହାହନ ପ୍ରଦାନ କରାଯିବ। କମ୍ପାନୀ ପ୍ରତିଷ୍ଠାଠାରୁ ପରବର୍ତ୍ତୀ 5 ବର୍ଷ ପର୍ଯ୍ୟନ୍ତ ସରକାର କର୍ମଚାରୀଙ୍କୁ ଏହି ପ୍ରୋହାହନ ରାଶି ପ୍ରଦାନ କରିବେ। ଏ ନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରେଳ ଜୋନ୍ ଭାବେ ପୂର୍ବତଟ ରେଳପଥ ମାତ୍ର 134 ଦିନରେ 100 ନିୟୁତ ଟନ୍ ସାମଗ୍ରୀ ପରିବହନ କରି ରେକର୍ଡ ସୃଷ୍ଟି କରିଛି। ଗତବର୍ଷ ତୁଳନାରେ 148 ଦିନ ପୂର୍ବରୁ ସାମଗ୍ରୀ ପରିବହନ କ୍ଷେତ୍ରରେ 10.7% ବୃଦ୍ଧି ପାଇଛି। କୋଇଲା, ଲୁହାପଥର, ସିମେଣ୍ଟ, ସାର ଏବଂ ଖାଦ୍ୟଶସ୍ୟ ଲୋଡିଂରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଭିବୃଦ୍ଧି ଘଟିଛି। ଦେଶର 17 ରେଳ ଜୋନ୍ ମଧ୍ୟରେ ପୂର୍ବତଟ ରେଳପଥକୁ ଏହି ସଫଳତା ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ନୂଆ ଢାଞ୍ଚାରେ ମେଟ୍ରୋ ନିର୍ମାଣ ପାଇଁ ବୈଷୟିକ କମିଟି ଗଠନ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ନୂଆ ଟ୍ରାକ୍ ନେଇ ରିପୋର୍ଟ ଦେବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ମେଟ୍ରୋ ଚଳାଚଳ ମାର୍ଗ ନିର୍ଦ୍ଧାରଣ, ପାର୍କିଂ ଅଞ୍ଚଳ ଏବଂ ଗମନାଗମନ ସହଜତା ଯୋଜନା ପ୍ରସ୍ତୁତ ହୋଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ମେଟ୍ରୋ ପାଇଁ ଗୋଟେ ପ୍ଲାନ୍ ତିଆରି ହେଲା, କମ୍ପ୍ରେହେନ୍ସିଭ୍ ମୋବିଲିଟି ପ୍ଲାନ୍ ତିଆରି ହେବ, ତାର ଉପରେ ନିଷ୍ପତ୍ତି ନିଆଯିବ। ବିଭିନ୍ନ ସହରକୁ ଯୋଉଠି ମେଟ୍ରୋ ଚାଲୁଛି ବିଭିନ୍ନ ସହର ଗୋଟେ ଟିମ୍ ଯିବ, ପୁରା ଅନୁଧ୍ୟାନ କରିବ, ଅନୁଧ୍ୟାନ କଲା ପରେ କେନ୍ଦ୍ରର ସହାୟତାରେ ଏ ମେଟ୍ରୋ ପ୍ଲାନ୍ ହେବ। ଟେକ୍ନିକାଲ କମିଟି ଗୋଟେ ତିଆରି ହେଲା, ସେ କମିଟି ମଧ୍ୟ ତାର ଅନୁଧ୍ୟାନ କରିବ, କୋଉ ଲାଇନ୍ରେ ଯିବ ଏବଂ କୋଉ ଜାଗାରେ ତାର ପାର୍କିଂ ଏରିଆ ହେବ, ଏସବୁ କଥାକୁ ସେମାନେ ଅନୁଧ୍ୟାନ କରିକି ତା ରିପୋର୍ଟ।
ରାଜ୍ୟର ବିଭିନ୍ନ ସ୍ଥାନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ତ୍ରିରଙ୍ଗା ଆମ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା ଆଜି ନିଜ ବାସଭବନରେ ହରଘର ତ୍ରିରଙ୍ଗା ଅଭିଯାନରେ ପତାକା ଉଡ଼ାଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଗନ୍ନାଥ ପ୍ରସାଦ ବ୍ଲକ ତାରାସିଂ ମଣ୍ଡଳର 8ଟି ପଞ୍ଚାୟତରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରୁ ଆଜି ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସହରର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନରେ ମିନି ମାରାଥନ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ତ୍ରିରଙ୍ଗା ଶୋଭାଯାତ୍ରା କମିଟି ପକ୍ଷରୁ 400 ମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ସହର ପରିକ୍ରମା କରିଥିଲା। ମାଲକାନଗିରି ଜିଲ୍ଲାର ବସ୍ଷ୍ଟାଣ୍ଡଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଆଜି ଏହି ଅଭିଯାନରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ନରସିଂହ ମାଡ଼କାମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନବରଙ୍ଗପୁରଠାରେ ଆଜି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବାଇକ୍ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁରଠାରେ ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ବିଧାୟକ ରଘୁନାଥ ଜଗଦଳା ଏବଂ ଏନ୍ସିସି ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରଣିଆ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରାଥମିକ ସ୍କୁଲରେ ଓଡ଼ିଆ ଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଇଂରାଜୀ ସ୍କୁଲରେ ମଧ୍ୟ ନିଜ ମାତୃଭାଷାରେ ପାଠପଢ଼ା ନେଇ ରାଜ୍ୟ ସରକାର ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବୟସ 3ରୁ ଅଙ୍ଗନବାଡ଼ି ଆଉ ଖେଳ ସ୍କୁଲରୁ ଆରମ୍ଭ ହେଉଛି, ସେଇଠୁ ଆରମ୍ଭ କରିକି ପଞ୍ଚମ କ୍ଲାସ୍ ପର୍ଯ୍ୟନ୍ତ ପାଠ ପଢ଼ାଇବାର ମାଧ୍ୟମ, ବୁଝିବାର ମାଧ୍ୟମ, ଲେଖିବାର ମାଧ୍ୟମ ମାତୃଭାଷା ହିଁ ହେଉ, ଆମ ଓଡ଼ିଶାରେ ଓଡ଼ିଆ ହେଉ, ଯେ କମ୍ ସେ କମ୍ ଏଇଠି ଓଡ଼ିଶାରେ ଥିବା ସବୁ ସ୍କୁଲରେ, ସରକାରୀ ହେଉ ବେସରକାରୀ ହେଉ କିମ୍ବା କେଉଁ ମିଡ଼ିୟମର ସ୍କୁଲ ହେଉ, ସେଥିରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉ, ଇଂଲିଶକୁ ବି ଓଡ଼ିଆରେ ପଢ଼ାଯାଉ, ପିଲାମାନଙ୍କୁ ଓଡ଼ିଆ ଭାଷାରେ ପଢ଼ାଇବାର ବ୍ୟବସ୍ଥା କରିବାକୁ ପଡ଼ିବ ହିଁ ପଡ଼ିବ।
ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଏନେଇ ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ସମୟରେ ପରମ୍ପରା ଅନୁସାରେ ଠାକୁରଙ୍କୁ 6 ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବା ସହ ଟେରାବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଟ ଭୋଗ ଲାଗୁ ହେବ। ତିନି ପୂଜା ପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ମୁଦିରସ୍ଥ ତିନି ବାଡ଼ରେ ବନ୍ଦାପନା କରିବେ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବକୀ ମା'ଙ୍କ ଗର୍ଭରେ ଥିବାରୁ ସୁଖପ୍ରସବ ଲାଗି ତାଙ୍କୁ ଯେଉଟ ପ୍ରସାଦ ଲାଗି କରାଯିବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ୍ଧଗାଁ ଉଚ୍ଚ ବିଦ୍ୟାଳୟରେ ଆସ ଆମେ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନସେବା ପ୍ରାଧିକରଣର ନିୟମ 1987ର ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି। ବୌଦ୍ଧ ଯୋଗେନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜୁନିୟର ରେଡ୍କ୍ରସ ଅଧିକାରୀ ତଥା ପ୍ରାଥମିକ ଚିକିତ୍ସା ସାଧନକର୍ମୀ ନବକିଶୋର ଦ୍ୱୀପ ଯୋଗଦେଇ ଛାତ୍ରମାନଙ୍କୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ପ୍ରଶିକ୍ଷଣ ମାଧ୍ୟମରେ ବୁଝାଇଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶ ଆସନ୍ତାକାଲି ପାଳନ କରିବ 79ତମ ସ୍ୱାଧୀନତା ଦିବସ। ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀ ଲାଲକିଲ୍ଲାଠାରେ ଆସନ୍ତାକାଲି ଜାତୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ସ୍ୱତନ୍ତ୍ର ସାହସିକତା ଓ ସେବା ପୁରସ୍କାର ପାଇଁ ଦେଶର 1090 ଜଣ ସୁରକ୍ଷା ଅଧିକାରୀ ମନୋନୀତ, ଓଡ଼ିଶାରୁ ଅଛନ୍ତି 22 ଜଣ। ଏବଂ ନୂଆ ଢାଞ୍ଚାରେ ମେଟ୍ରୋ ନିର୍ମାଣ ପାଇଁ ଗଠନ କରାଯିବ ବୈଷୟିକ କମିଟି, କହିଲେ ନଗର ଉନ୍ନୟନ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।